ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজ এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার মতামত নিমন্তে বিশেষ ধন্যবাদ। আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণবা নিমন্তে উৎসাহিত করুবার জাঁয় আমি বিশেষ আনন্দিত। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ସେ ପ୍ରଭୁ ଯୀଶୁ ଆପଣଙ୍କ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଏବଂ ସୁସ୍ଥତାର ବାହୁଛା ହାତରେ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ, ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ 4 13 ଆରମ୍ଭ କରି 23 ପର୍ଯ୍ୟନ୍ତ, ଅର୍ଥାତ୍ ଶେଷ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଖ୍ରୀଷ୍ଟ ବିଶ୍ୱାସର ଲକ୍ଷ୍ୟ ଯେ ଖ୍ରୀଷ୍ଟଙ୍କୁ ଲାଭ କରିବା, ତାହା ହିଁ ପ୍ରେରିତ ପାଉଲ ପ୍ରକାଶ କରନ୍ତି, ଯାହାକି ଆମେ ଗତପାଠରେ ଆଲୋଚନା କରିଥିଲୁ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଫିଲିପିୟ 4:13 ଏହିପରି ଲେଖା ଅଛି, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ପାଉଲ ଯେତେବେଳେ କହନ୍ତି ମୁଁ ସମସ୍ତ କରିପାରେ ବୋଲି, ସେ କ'ଣ ଆକ୍ଷରିକ ଭାବେ ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି କହନ୍ତି? ଏହାର ଅର୍ଥ କ'ଣ ଏହିପରି ହୋଇପାରେ ଯେ ଆପଣ ବାହାରି ଯାଇ ଆପଣଙ୍କ ଗୃହ ଉପରେ କୁଦା ମାରିବେ? ପ୍ରକୃତରେ ଏହାର ଅର୍ଥ ତାହା ନୁହେଁ। ପାଉଲ କହନ୍ତି, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ମୋହର ଶକ୍ତିଦାତାଙ୍କ ଇଚ୍ଛାନୁଯାୟୀ ମୁଁ ସମସ୍ତ କରିପାରେ। ଏହା ଆପଣଙ୍କ ଜୀବନରେ ପ୍ରଭୁଙ୍କର ଇଚ୍ଛାକୁ ଅଗ୍ରାଧିକାର ଦେବାର ବିଷୟକୁ ପ୍ରକାଶ କରେ। ଖ୍ରୀଷ୍ଟ ଆପଣଙ୍କ ଜୀବନରେ ଯାହା ସାଧନ କରିବାକୁ ଚାହାନ୍ତି, ସେଥିନିମନ୍ତେ ସେ ଆପଣଙ୍କୁ ଶକ୍ତି ଯୋଗାଇବେ ଓ ଆପଣ ତାହାଙ୍କର ଇଚ୍ଛା ବହିର୍ଭୂତ କାର୍ଯ୍ୟ କରିପାରିବେ ନାହିଁ। ସେ ଆପଣଙ୍କୁ ଯାହା କିଛି ଦାନ ଆକାରରେ ଦିଅନ୍ତି, ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ ଆପଣଙ୍କୁ ଶକ୍ତି ଦେବେ, ଆଉ ତାହାଙ୍କର ଇଚ୍ଛା କୌଣସି ଅମଙ୍ଗଳ ସାଧନ କରେ ନାହିଁ, ମାତ୍ର ମଙ୍ଗଳ ସାଧନ କରେ। ତାହାଙ୍କର ଇଚ୍ଛା ଆପଣଙ୍କ ନିମନ୍ତେ ଅମଙ୍ଗଳଜନକ ନୁହେଁ, ମାତ୍ର ମଙ୍ଗଳଜନକ। ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଏକ ଦାନ ହେଉଛି ଈଶ୍ୱରଙ୍କ ଆତ୍ମାଙ୍କର ପରିପ୍ରକାଶ। ଆପଣ ଯେପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କଠାରେ ରହି ଜୀବନଯାପନ କରୁଥିବେ, ସେପର୍ଯ୍ୟନ୍ତ ଆପଣ ଶକ୍ତିପ୍ରାପ୍ତ ହେବେ। ଯେପର୍ଯ୍ୟନ୍ତ ଆପଣ ଖ୍ରୀଷ୍ଟଙ୍କ ଇଚ୍ଛା ଅନୁଯାୟୀ ଜୀବନଯାପନ କରୁଥିବେ, ସେପର୍ଯ୍ୟନ୍ତ ଆପଣ କୃତକାର୍ଯ୍ୟ ହେବେ। ଏହା ନିରାଟ ସତ୍ୟ। ଏଠାରେ ମୁଁ ଆପଣଙ୍କୁ ଏକ ଉଦାହରଣ ଦେବାକୁ ଚାହେଁ। ମୁଁ ରେଳଗାଡ଼ିରେ ଯିବାକୁ ବିଶେଷ ଭଲ ପାଏ, କାରଣ ମୁଁ ବାହାରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ଉପଭୋଗ କରିବାକୁ ସୁଯୋଗ ପାଇଥାଏ। ଧରିନିଅନ୍ତୁ, ମୁଁ ଏକ ରେଳଗାଡ଼ିରେ ଭୁବନେଶ୍ୱରରୁ ହାଉଡ଼ା ଯାଉଛି, ଯାହାକି ନିୟମିତ ସେହି ରାସ୍ତାରେ ଯାଏ, ଆଉ ତାହା ଅତି ଚମତ୍କାର ରେଳଗାଡ଼ି, ଯେଉଁଥିରେ କି ମୁଁ ଯାତ୍ରା କରିବାରେ ଅତି ଆନନ୍ଦ ଅନୁଭବ କରେ। ଏହା ଭୁବନେଶ୍ୱରରୁ ହାଉଡ଼ା ଯାଏ ଓ ସେଠାରୁ ଭୁବନେଶ୍ୱରକୁ ଫେରେ। ବର୍ତ୍ତମାନ ଧରିନିଅନ୍ତୁ, ସେହି ରେଳଗାଡ଼ିଟି କହୁଛି ଯେ ମୁଁ ବର୍ଷ ବର୍ଷ ଧରି ଏହି ରାସ୍ତାରେ ନିୟମିତ ଯାତାୟତ କରୁଛି, କିନ୍ତୁ ଏହା ମୋ ପ୍ରତି ବିରକ୍ତିକର ହେଉଛି। କିନ୍ତୁ ମୁଁ ଦେଖୁଛି ଲୋକେ ଭଦ୍ରକରୁ ଚାନ୍ଦବାଲି ଯାଉଅଛନ୍ତି, ମାତ୍ର ମୁଁ କେବେ ହେଲେ ଚାନ୍ଦବାଲି ଯାଇପାରୁନାହିଁ କି ଚାନ୍ଦବାଲିକୁ ଦେଖିବା ନିମନ୍ତେ ସୁଯୋଗ ପାଉନାହିଁ। ମୁଁ ଭାବୁଛି ମୁଁ ଏହି ଭଦ୍ରକରୁ ଏକ ଅଲଗା ରାସ୍ତାରେ ଯାଇ ସେହି ଚାନ୍ଦବାଲିକୁ ଟିକିଏ ଦେଖିବି। ତେବେ ମୁଁ ଜାଣେ ନା ଯେ ରେଳଗାଡ଼ିଟି କେବେ ସେପରି କହିଥିଲା, ମାତ୍ର ଦିନ ଆସିଲା ସେ ତାହାର ନିଜ ରେଳ ଧାରଣା ପରିତ୍ୟାଗ କରି ସେହି ଚାନ୍ଦବାଲି ଆଡ଼କୁ ଚାଲିଲା। ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଏହା କେବେ ହେଲେ ଚାନ୍ଦବାଲିରେ ପହଞ୍ଚିପାରିଲା ନାହିଁ। ଯେଉଁ ମୁହୂର୍ତ୍ତରେ ସେ ରେଳ ଧାରଣା ପରିତ୍ୟାଗ କଲା ସେହି ମୁହୂର୍ତ୍ତରେ ସେ ସାହାଯ୍ୟବିହୀନ ଓ ଆଶାଶୂନ୍ୟ ହୋଇଗଲା ଓ ଦୁର୍ଘଟଣାର ସମ୍ମୁଖୀନ ହେଲା। ଯେପର୍ଯ୍ୟନ୍ତ ଏହା ରେଳ ଧାରଣା ଉପରେ ଗତି କରୁଥିଲା ସେପର୍ଯ୍ୟନ୍ତ ଏହା ଠିକ୍ ଭାବେ ଚାଲିଥିଲା ଓ ତାହାର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରୁଥିଲା। ମାତ୍ର ଯେଉଁ ମୁହୂର୍ତ୍ତରେ ସେ ତାହାର ରେଳ ଧାରଣା ଛାଡ଼ି ନିଜ ଇଚ୍ଛାରେ ଯିବାକୁ ବାହାରିଲା ସେତେବେଳେ ସେ ନିଜର ବିନାଶ ଘଟାଇଲା। ସେ ପ୍ରକୃତିରେ ସାହାଯ୍ୟ ବିହୀନ ହୋଇଗଲା। ଏହା ହିଁ ଯାହାକି ପ୍ରେରିତ ପାଉଲ ତାହାଙ୍କ ନିଜ ବିଷୟରେ କହୁଅଛନ୍ତି, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ, ଅର୍ଥାତ୍ ମୋର ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ବର୍ତ୍ତମାନ ପ୍ରିୟ ବନ୍ଧୁ, ଆପଣ ଯଦି ଖ୍ରୀଷ୍ଟଙ୍କ ଶରୀରର ଜଣେ ସଦସ୍ୟ ଅଟନ୍ତି, ସେ ହେଉଛନ୍ତି ମସ୍ତକ, ଆଉ ଆପଣ ଆପଣଙ୍କର ଜୀବନ ନିମନ୍ତେ ତାହାଙ୍କର ଇଚ୍ଛା ଅନୁଯାୟୀ ପରିଚାଳିତ ହେବାକୁ ଅଛି। ତାହାଙ୍କର ଇଚ୍ଛା ହେଉଛି ସେହି ରେଳ ଧାରଣା ପରି ଯାହା ଉପରେ ଆପଣ ଦୌଡ଼ିବାକୁ ଅଛି। ବର୍ତ୍ତମାନ ପାଉଲ କହୁନାହାନ୍ତି ଯେ ଆମ୍ଭେମାନେ ସମସ୍ତ ବିଷୟକୁ କରିପାରିବା। ଏକ ଝିଣ୍ଟିକା ଯେପରି ଡିଏ ସେପରି ମୁଁ ଡେଇଁପାରିବି ନାହିଁ, ଆମେ ସମସ୍ତେ ସବୁକିଛି କରିପାରିବା ନାହିଁ। ଆପଣ ଦେଖନ୍ତୁ, ମୁଁ ସମସ୍ତ ବିଷୟ କରିପାରିବି ନାହିଁ, କିନ୍ତୁ ମୁଁ ସମସ୍ତ କିଛି କରିପାରେ ଯାହାକି ଈଶ୍ୱର ମୋତେ ଉଦ୍ଧାର କରିବାଠାରୁ ଏହି ଜଗତରୁ ନେଇଯିବା ପର୍ଯ୍ୟନ୍ତ ଯାହାସବୁ କରିବା ନିମନ୍ତେ ମୋ ପାଇଁ ରଖିଅଛନ୍ତି। ପାଉଲ କହନ୍ତି, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ, ଅର୍ଥାତ୍ ସେ କହିବାକୁ ଚାହାନ୍ତି ମୋହର ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ଖ୍ରୀଷ୍ଟ ହେଉଛନ୍ତି ଜଣେ ଯେ କି ଆପଣଙ୍କ ଜୀବନ ନିମନ୍ତେ ତାହାଙ୍କର ଇଚ୍ଛା ମଧ୍ୟରେ ଯେଉଁ ସମସ୍ତ ବିଷୟ ରହିଅଛି ତାହାସବୁ ସାଧନ କରିବା ନିମନ୍ତେ ସେ ଆପଣଙ୍କୁ ଶକ୍ତି ଦେବେ ଓ ସମର୍ଥ କରାଇବେ। ସେ ପ୍ରକୃତରେ ତାହା ବୁଝନ୍ତି ନାହିଁ ଯେ ଆପଣ ଯାହା କିଛି କରିବାକୁ ଚାହାନ୍ତି ସେହିସବୁ ସାଧନ କରିବା ନିମନ୍ତେ ସେ ଆପଣଙ୍କ ହସ୍ତରେ ଅମାପ ଶକ୍ତି ପ୍ରଦାନ କରୁଅଛନ୍ତି। ବରଂ ଆପଣଙ୍କ ଜୀବନ ନିମନ୍ତେ ଯାହା ତାହାଙ୍କର ଇଚ୍ଛା ଅଛି ସେହି ସମସ୍ତ ବିଷୟ ସାଧନ କରିବା ନିମନ୍ତେ ସେ ଆପଣଙ୍କୁ ସମର୍ଥ କରାଇବେ। ଯେତେବେଳେ ଆପଣ ଓ ମୁଁ ଆମେ ଖ୍ରୀଷ୍ଟଙ୍କଠାରେ ଅଛୁ ଓ ଆମେମାନେ ସେହି ରେଳ ଧାରଣା ଉପରେ ଖ୍ରୀଷ୍ଟଙ୍କଠାରେ ଗତି କରୁଅଛୁ, ଆମମାନଙ୍କର ଗତିପଥକୁ କେହି ଅଟକାଇ ପାରିବେ ନାହିଁ। କିନ୍ତୁ ଆପଣ ଓ ମୁଁ ଆମେ ଯେତେବେଳେ ପାପ କରିବା ଦ୍ୱାରା ବା ସ୍ୱ ଇଚ୍ଛାରେ କାର୍ଯ୍ୟ କରିବା ଦ୍ୱାରା ସେହି ଗୌରବମୟ ସ୍ଥିତିରୁ ଓହରି ଯାଉ, କିମ୍ବା ସହଭାଗିତାର ଅଭାବ ହେତୁ ଓହରି ଯାଉ, ସେତେବେଳେ ଆମେ ସେହି ସ୍ୱଇଚ୍ଛାରେ ଗତି କରିବା ରେଳଗାଡ଼ି ପରି ଦୁର୍ଘଟଣାର ସମ୍ମୁଖୀନ ହୋଇ ବିଫଳ ହେଉ ଓ ଆମ୍ଭେମାନେ ଆଉ ଆଗକୁ ଗତି କରିପାରୁନା ବା ବଢ଼ିପାରୁନା। କିନ୍ତୁ ଆମେ ଯଦି ସେହି ରେଳ ଧାରଣା ଉପରେ ସ୍ଥିର ରହୁ, ତାହେଲେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସାହାଯ୍ୟରେ ସମସ୍ତ କିଛି କରିପାରିବା। ଯୋହନ 15 ପର୍ବର 7 ପଦରେ ଲେଖା ଅଛି, ଯଦି ତୁମ୍ଭେମାନେ ମୋଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ, ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ତେଣୁକରି ଆମେମାନେ ମାଗିବା ପୂର୍ବରୁ ଆମେମାନେ ପ୍ରକୃତରେ କେଉଁଠାରେ ଅଛୁ ତାହା ଆମେ ଭଲଭାବେ ନିଶ୍ଚିତ ହେବା ଆବଶ୍ୟକ। ତାହାଙ୍କର ଇଚ୍ଛା ମଧ୍ୟରେ ରହିବା ନିତାନ୍ତ ଆବଶ୍ୟକ। ଆମମାନେ ଜାଣି ରଖିବା ଆବଶ୍ୟକ ଯେ ଆମମାନେ ତାହାଙ୍କର ଇଚ୍ଛା ମଧ୍ୟରେ ଅଛୁ ନା ଇଚ୍ଛା ବହିର୍ଭୂତ ଜୀବନଯାପନ କରୁଛୁ। ପ୍ରିୟ ବନ୍ଧୁ, ଏଠାରେ ମୁଁ ଆପଣଙ୍କୁ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ କହିବାକୁ ଚାହେଁ ଯେ ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ରହିବା ନିତ୍ୟାନ୍ତ ଆବଶ୍ୟକ, ଆଉ ତାହାଙ୍କର ଇଚ୍ଛା ତାହାଙ୍କର ବାକ୍ୟ ଦ୍ୱାରା ହିଁ ସ୍ଥିର କରାଯାଏ। ତେଣୁକରି ଅନେକ ଲୋକ ଭାବନ୍ତି ଯେ ସେମାନେ ଯଦି କିଛି ବିଷୟ ଅଧ୍ୟୟନ କରିବେ ତାହେଲେ ଏହା ସେମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିଦେବ। ତେବେ ଏହା ସେମାନଙ୍କର ସମସ୍ୟା ସବୁର ସମାଧାନ କରିପାରେ ନାହିଁ। ପ୍ରିୟ ବନ୍ଧୁ, ଆମେ ଈଶ୍ୱରଙ୍କ ବାକ୍ୟ ସେହିପରି ଅଧ୍ୟୟନ କଲେ କିଛି ଲାଭ ନାହିଁ। ପ୍ରକୃତିରେ ଆପଣ ଈଶ୍ୱରଙ୍କ ବାକ୍ୟରେ କେତେ ସମୟ ଅତିବାହିତ କରନ୍ତି? ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ହେଉଛି ଉତ୍ତର, ଆଉ ଏହା ଏତେ ସରଳ ଯେ ଜଣେ ସାଧାରଣ ମନୁଷ୍ୟ ଏହାର ଭାବକୁ ବୁଝିପାରେ। ତେଣୁ ଆମେ କାହିଁକି ଈଶ୍ୱରଙ୍କ ବାକ୍ୟକୁ ସମ୍ପୂର୍ଣ୍ଣ ରୂପେ ଅଧ୍ୟୟନ ନ କରିବା? ଯୌନ ସୁସମାଚାର ଅଧ୍ୟୟନ କରି ସେଠାରେ ପୂର୍ଣ୍ଣଚ୍ଛେଦ ପକାନ୍ତୁ ନାହିଁ। ଏହାକୁ ଛାଡ଼ି ଆହୁରି 65 ପୁସ୍ତକ ପବିତ୍ର ବାଇବଲ ମଧ୍ୟରେ ଅଛି। ଆପଣ ଯଦି ଈଶ୍ୱରଙ୍କ ବାକ୍ୟକୁ ସମ୍ପୂର୍ଣ୍ଣ ଭାବେ ଅଧ୍ୟୟନ କରିବେ, ତାହେଲେ ଆପଣ ଏହି ଜୀବନ ନିମନ୍ତେ ଈଶ୍ୱରଙ୍କର ସମ୍ପୂର୍ଣ୍ଣ ଇଚ୍ଛାକୁ ଜାଣିବାକୁ ପାରିବେ, ଆଉ ଆପଣ ଏକ ଭିତ୍ତିଭୂମି ପାଇବେ ଯାହା ଉପରେ ଆପଣ ନିଜର ଜୀବନକୁ ପରିଚାଳିତ କରିପାରିବେ। ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ରହିବା ଦ୍ୱାରା ଆପଣ ଆନନ୍ଦ, ପରିତୃପ୍ତି ଅନୁଭବ କରିପାରିବେ, ଓ ଈଶ୍ୱର ଯାହା ଚାହାନ୍ତି ଯେ ଆପଣ କରନ୍ତୁ ବୋଲି ତାହା ଆପଣ କରିପାରିବେ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଖ୍ରୀଷ୍ଟଙ୍କ ମଣ୍ଡଳୀ ରୂପ ଶରୀରର ଏକ ସଦସ୍ୟ ହୋଇଅଛନ୍ତି, ତାହେଲେ ସେ ହେଉଛନ୍ତି ଆପଣଙ୍କର ମସ୍ତକ ସ୍ୱରୂପ, ଓ ଆପଣଙ୍କୁ ସେହି ମସ୍ତକର ନିର୍ଦ୍ଦେଶ ତଥା ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ଯେପରି ଶରୀରର ଅଙ୍ଗପ୍ରତ୍ୟଙ୍ଗ ମସ୍ତକ ଦ୍ୱାରା ନିୟନ୍ତ୍ରିତ ହୁଏ, ସେହିପରି ତେଣୁ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ଇଚ୍ଛା ଅନୁଯାୟୀ ଚାଲିବା ଓ ଖ୍ରୀଷ୍ଟଙ୍କ ଇଚ୍ଛାକୁ ସଫଳ କରିବା ନିତାନ୍ତ ଆବଶ୍ୟକ। ଯେପରି ଏକ ରେଳଗାଡ଼ି ରେଳ ଧାରଣା ଉପରେ ଚାଲେ, ତେବେ ଈଶ୍ୱରଙ୍କର ବା ଖ୍ରୀଷ୍ଟଙ୍କର ଇଚ୍ଛାକୁ ଜାଣିବା ହେଉଛି ଈଶ୍ୱରଙ୍କର ବାକ୍ୟକୁ ଜାଣିବା, ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଚାଲିବା, ତାହେଲେ ଆମେ ଈଶ୍ୱରଙ୍କର ଅଭିମତକୁ ସଫଳ କରିପାରିବା, ଓ ସେ ଯେଉଁ ସମସ୍ତ ବିଷୟ ଆମମାନଙ୍କ ଜୀବନରେ ସାଧନ କରିବାକୁ ଚାହାନ୍ତି ତାହା ଆମେମାନେ ସଫଳ କରିପାରିବା। 4:14 ଲେଖା ଅଛି, ତଥାପି ତୁମ୍ଭେମାନେ ମୋହର କ୍ଲେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ। ପାଉଲ ସେମାନଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ସେ ସେମାନଙ୍କର ଦାନକୁ ପସନ୍ଦ କରନ୍ତି, ଏହା ତାହାଙ୍କର ସେମାନଙ୍କ ପ୍ରତି ବ୍ୟକ୍ତିଗତ ଧନ୍ୟବାଦ। 15 ଲେଖା ଅଛି, ହେ ଫିଲିପିୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦୋନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋ ସହିତ ଦେବାନେବାର ହିସାବ ରଖିନଥିଲେ। ଏହି ମଣ୍ଡଳୀ ଏକ ରତ୍ନସ୍ୱରୂପ ମଣ୍ଡଳୀ ଥିଲା। ଏହି ମଣ୍ଡଳୀ ପାଉଲଙ୍କ ସହିତ ଅତି ଘନିଷ୍ଠତା ରକ୍ଷା କରିଥିଲା। ସେମାନେ ତାହାଙ୍କ ନିକଟକୁ ସାହାଯ୍ୟ ପଠାଉଥିଲେ, ଓ ପାଉଲ ସେମାନଙ୍କର ସୁସମାଚାର ପ୍ରଚାରକ ଥିଲେ। ଆପଣ ଦେଖନ୍ତୁ, ଆଦ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଏକ ସୁସମାଚାର ପ୍ରଚାରକ ମଣ୍ଡଳୀ ଥିଲା। ସେମାନେ ସୁସମାଚାର ପ୍ରଚାରକମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରୁଥିଲେ, କିନ୍ତୁ ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀର ଦାୟିତ୍ୱ କ'ଣ? ଆମମାନେ ସେହି ସୁସମାଚାର ପ୍ରଚାରକୁ ଗୁରୁତ୍ୱ ଦେଉଛୁ ନା କେବଳ ନିଜ ନିଜ ମଧ୍ୟରେ କଳହ କରୁଅଛୁ? ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସୁସମାଚାର ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦିଏ ନା। ତେବେ ମୁଁ କହୁନାହିଁ ଯେ ସମସ୍ତ ମଣ୍ଡଳୀ ସେ ପ୍ରକାର କରୁଅଛନ୍ତି, ମାତ୍ର ପ୍ରାୟ ଅଧିକାଂଶ ମଣ୍ଡଳୀ ସୁସମାଚାର ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଆମମାନେ ଜାଣି ରଖିବା ଉଚିତ ଯେ ଆଦ୍ୟ ମଣ୍ଡଳୀ ଯେଉଁପରି ସୁସମାଚାର ପ୍ରଚାର ଉପରେ ଗୁରୁତ୍ୱ ଦେଉଥିଲେ, ସୁସମାଚାର ପ୍ରଚାର ନିମନ୍ତେ ସାହାଯ୍ୟ ପ୍ରେରଣ କରୁଥିଲେ, ଆଜିର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସେହି ପ୍ରକାର ସୁସମାଚାର ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ଏବଂ ସୁସମାଚାର ପ୍ରଚାର ନିମନ୍ତେ ସାହାଯ୍ୟ ପ୍ରେରଣ କରିବା ଆବଶ୍ୟକ। ତାହିଁ ହେଉଛି ମଣ୍ଡଳୀର ଦାୟିତ୍ୱ। 16 ଲେଖା ଅଛି, କାରଣ ଥେସଲୋନିକିରେ ମୁଁ ଥିବା ସମୟରେ ସୁଦ୍ଧା ତୁମେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ ହଁ ଦୁଇଥର ଦାନ ପଠାଇଥିଲ। ଦେଖନ୍ତୁ ପ୍ରିୟତ ପାଉଲ କେତେ ବିଷୟଗୁଡ଼ିକୁ ସ୍ମରଣ ରଖିଛନ୍ତି। ଆମେ ପ୍ରେରିତ ପୁସ୍ତକ 16:17-2 ଅଧ୍ୟୟନ କରି ଦେଖିସାରିଛୁ ଯେ ପାଉଲଙ୍କୁ କର୍ତ୍ତୃପକ୍ଷଙ୍କ ଅନୁରୋଧ ଅନୁଯାୟୀ ଫିଲିପି ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ ଥେସଲୋନିକିକୁ ଗଲେ, ଯେଉଁଠାରେ କି ତାହାଙ୍କର ସୁଷମାଚାର ପ୍ରଚାରରେ ପ୍ରତିବନ୍ଧକ ଉପୁଜିଥିଲା ଓ ନଗରରେ ଗଣ୍ଡଗୋଳ ଉପୁଜିଥିଲା। କେହି ପାଉଲଙ୍କୁ ସାହାଯ୍ୟ କରୁନଥିଲେ, ମାତ୍ର ସେହି ସମୟରେ କେବଳ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ତାହାଙ୍କୁ ସାହାଯ୍ୟ କରିଥିଲେ। ତାହା ହିଁ ପାଉଲ ଏଠାରେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି। ସେମାନଙ୍କର ଏହି ମହାନ ବିଷୟକୁ ସ୍ମରଣ କରନ୍ତି। ଏହାପରେ 17 ପଦରେ ଲେଖା ଅଛି, ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମମାନଙ୍କ ହିସାବର ଜମା ପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି ସେଥିସକାଶେ ଲାଳାୟିତ। ଫିଲିପିୟ ମଣ୍ଡଳୀ ଆଜି ମଧ୍ୟ ଦାନ ଦେବା ବିଷୟ ନେଇ ଆମମାନଙ୍କ ନିକଟରେ ଏକ ଆଦର୍ଶ ମଣ୍ଡଳୀ। ଏହା ଆଜି ମଧ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କୁ ଦାନ ଦେବା ନେଇ ଓ ସୁଷମାଚାର ପ୍ରଚାର କରିବା ନେଇ ପ୍ରେରଣା ଯୋଗାଏ। ଆଜି ଆମେ ଏହି ପତ୍ରଟିକୁ ଅଧ୍ୟୟନ କରି ଲାଭବାନ ହେଉଅଛୁ। ଏହା ହିଁ ହେଉଛି ସେମାନଙ୍କ ଦାନ ଦେବାର ଜମା ପାଖ, ଯାହାକି ଅଧିକରୁ ଅଧିକ ବୃଦ୍ଧି ପାଉଅଛି। ସେମାନଙ୍କର ପ୍ରେରିତ ପାଉଲଙ୍କ ନିକଟରେ ଏକ ଜମା ଥିଲା ଓ ଆଜି ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ସେମାନଙ୍କର ଅଂଶ ରହିଅଛି। ପାଉଲ ଦାନ ନିମନ୍ତେ ନୁହେଁ, ମାତ୍ର ତହିଁର ଫଳ ଅର୍ଥାତ୍ ଆତ୍ମା ଲାଭ ନିମନ୍ତେ ଲାଳାୟିତ ଥିଲେ। ଆଜି କ'ଣ ଆମେ ପ୍ରଭୁଙ୍କର ବାକ୍ୟ ପ୍ରଚାର ନିମନ୍ତେ ଯେଉଁ ଦାନ ଗ୍ରହଣ କରୁ, ସେହିସବୁକୁ କ'ଣ ବାସ୍ତବରେ ଆତ୍ମାଲାଭ ନିମନ୍ତେ ବିଶ୍ୱସ୍ତ ଭାବେ ବିନିଯୋଗ କରୁ? ଆଜି କ'ଣ ଆତ୍ମାଲାଭ ନିମନ୍ତେ ଆମମାନଙ୍କର ଅନ୍ତର ମଧ୍ୟରେ କ୍ଷୁଧା ରହିଛି, ବୋଝ ରହିଛି, ନା କେବଳ ଆମମାନେ ନିଜର ସୁଖ ସୁବିଧାକୁ ଉପଭୋଗ କରିବା ପାଇଁ ଲାଳାୟିତ? ଆଜି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ଦାନ ଦିଅନ୍ତି, ସେହି ଦାନକୁ କ'ଣ ଆମେ ପ୍ରକୃତିରେ ଆତ୍ମାଲାଭ ଉଦ୍ଦେଶ୍ୟରେ ବିଶ୍ୱସ୍ତ ଭାବରେ ବ୍ୟବହାର କରିପାରୁଛୁ, ନା ଆମେ ତାହାକୁ ଆତ୍ମସାତ କରୁଛୁ? ଆଜି ଆମମାନଙ୍କର ଜୀବନରେ ଯଦି ଆତ୍ମାଲାଭ ନିମନ୍ତେ ବୋଝ ନାହିଁ, ତାହେଲେ ଆମେମାନେ କେବେ ହେଲେ ପ୍ରଭୁ ଯୀଶୁଙ୍କର ସେ ଆହ୍ୱାନକୁ ସଫଳ କରିପାରିବା ନାହିଁ। ପ୍ରେରିତ ପାଉଲଙ୍କ ପରି ଯଦି ଆତ୍ମାଲାଭ ନିମନ୍ତେ ଆମମାନେ ଲାଳାୟିତ ନୁହୁଁ, ତାହେଲେ ଆମମାନେ କେବେ ହେଲେ ପ୍ରଭୁ ଯୀଶୁଙ୍କର ଆହ୍ୱାନକୁ ଆମମାନଙ୍କ ଜୀବନରେ ସଫଳ କରିପାରିବା ନାହିଁ। ଏହାପରେ 18 ପଦରେ ଲେଖା ଅଛି, ମୁଁ ସବୁ ପାଇଅଛି, ପୁଣି ମୋହର ପ୍ରଚୁର ଅଛି। ତୁମମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋ ପାଇଁ ଯଥେଷ୍ଟ। ସେହିସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ। ପୁରାତନ ନିୟମରେ ଯାଜକ ପବିତ୍ର ସ୍ଥାନକୁ ଯାଇ ଧୂପବେଦୀ ଉପରେ ସୁଗନ୍ଧି ଧୂପ ଉତ୍ସର୍ଗ କରୁଥିଲେ ଓ ଏହାର ସୁବାସ ତୁଷ୍ଟିଜନକ ଆଘ୍ରାଣାର୍ଥେ ଉପରକୁ ଉଠିଯାଉଥିଲା। ସେହିପରି ଖ୍ରୀଷ୍ଟ ବିଶ୍ୱାସୀର ଦାନ ଈଶ୍ୱରଙ୍କ ନିକଟରେ ଯାଜକଙ୍କର ସୁଗନ୍ଧି ନୈବେଦ୍ୟ ଉତ୍ସର୍ଗ କରିବା ସହିତ ସମାନ। ଯେତେବେଳେ ଏହି ଦାନ ଠିକ୍ ମନ ନେଇ ଉତ୍ସର୍ଗ କରାଯାଏ, ଏହା ପ୍ରେରିତ ପାଉଲ ଫିଲିପିୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହିବା ପରି ସାଧାରଣ ଦାନ ଅପେକ୍ଷା ଯଥେଷ୍ଟ ଅଧିକ, ଯାହାକି ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ। ଆଉ ତାହିଁ ହେଉଛି ଆପଣଙ୍କର ଦାନ, ଯେତେବେଳେ ଏହା ଆପଣ ଉତ୍ତମ ମନୋଭାବ ନେଇ ଦାନ କରନ୍ତି। ଏହାପରେ 19 ପଦରେ ଲେଖା ଅଛି, ପୁଣି ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ। ପାଉଲ ସେମାନଙ୍କଠାରୁ ପାଇଥିବା ସାହାଯ୍ୟକୁ ସ୍ମରଣ କରି ସେମାନଙ୍କୁ ଆଶ୍ୱାସନା ଦେବାକୁ ଯାଇ କହନ୍ତି ଯେ ଈଶ୍ୱର ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବେ। ସେ କହନ୍ତି ନାହିଁ ସେମାନଙ୍କର ସମସ୍ତ ଚାହିଦାକୁ ଈଶ୍ୱର ପୂରଣ କରିବେ ବୋଲି, କିମ୍ବା ସେ ସମସ୍ତ ପ୍ରକାର ବିଳାସ ସାମଗ୍ରୀକୁ ସେଥିରେ ଯୋଗ କରନ୍ତି ନାହିଁ, ମାତ୍ର ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବେ ବୋଲି କହନ୍ତି। କିନ୍ତୁ ସେ ଯାଉନା କାହିଁକି, ଅନେକ ସମୟରେ ଈଶ୍ୱର ଅନେକ ବିଳାସ ସାମଗ୍ରୀ ମଧ୍ୟ ଯୋଗାନ୍ତି, ଆଉ ଏହା କେବଳ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ହେତୁ। 4 20 ପଦରେ ଲେଖା ଅଛି, ଆମମାନଙ୍କର ଈଶ୍ୱର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ, ଆମେନ୍। ଏଠି ଆମେ ଦେଖୁଛୁ ଈଶ୍ୱର ସମସ୍ତ ଗୌରବ ନିଅନ୍ତି, ସେ ତାଙ୍କର ଗୌରବକୁ ଅନ୍ୟ ସହିତ ବାଣ୍ଟନ୍ତି ନାହିଁ। ଏହାପରେ 21-22 ପଦରେ ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ, ମୋହର ସଙ୍ଗୀ ଭ୍ରାତୃଗଣ ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି। ସାଧୁମାନେ ସମସ୍ତେ ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି ସେମାନେ ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି। ସେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଶୁଭେଚ୍ଛା ପ୍ରଦାନ କରନ୍ତି। ଯେଉଁ ବିଶ୍ୱାସୀମାନେ ପାଉଲଙ୍କ ସହିତ ଅଛନ୍ତି ସେମାନେ ମଧ୍ୟ ସେମାନଙ୍କର ଶୁଭେଚ୍ଛା ପ୍ରେରଣ କରନ୍ତି। ଏଠାରେ ଆମେ ପୁନର୍ବାର ଲକ୍ଷ୍ୟ କରୁଅଛୁ, ଲେଖା ଅଛି, ସାଧୁମାନେ ସମସ୍ତେ ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି ସେମାନେ ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି। କାରଣ ସେମାନେ ବର୍ତ୍ତମାନ ଖ୍ରୀଷ୍ଟଙ୍କର ହୋଇଅଛନ୍ତି ଓ ସେମାନେ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବାକୁ ଚାହାନ୍ତି। ତେଇଶ ପଦରେ ଲେଖା ଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ତାହିଁ ହେଉଛି ସବୁଠାରୁ ମହାନ ବିଷୟ। ପାଉଲ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ସହିତ ତାହାଙ୍କର ପତ୍ରଲେଖା ସମାପ୍ତ କରନ୍ତି। ଖ୍ରୀଷ୍ଟଙ୍କର ଅନୁଗ୍ରହ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ସବୁଠାରୁ ବହୁମୂଲ୍ୟ ବିଷୟ। ଏଠାରେ ମୁଁ ମଧ୍ୟ କହିରଖେ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଆମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ପ୍ରିୟ ବନ୍ଧୁ, ଆଜି ଆମମାନେ ସେହି ଖ୍ରୀଷ୍ଟଙ୍କର ଅନୁଗ୍ରହ ହେତୁ ଉଦ୍ଧାରପ୍ରାପ୍ତ ହୋଇଅଛୁ, ଶାନ୍ତିପ୍ରାପ୍ତ ହୋଇଅଛୁ। ତେଣୁକରି ବର୍ତ୍ତମାନ ହେଉଛି ଅନୁଗ୍ରହର ଯୁଗ। ଆଉ ଏହି ଅନୁଗ୍ରହର ଯୁଗରେ ଯଦି ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ନ ହେଉ, ପ୍ରଭୁଙ୍କର ଆହ୍ୱାନକୁ ସଫଳ ନ କରୁ, ପ୍ରେରିତ ପାଉଲଙ୍କ ଭଳି ଆତ୍ମା ଲାଭ ନିମନ୍ତେ ଯଦି ଲାଳାୟିତ ନ ହେଉ, ତାହେଲେ ଆମମାନେ କେବେ ହେଲେ ପ୍ରଭୁଙ୍କର ଆହ୍ୱାନକୁ ସଫଳ କରିପାରିବା ନାହିଁ କି ସେ ପୁରସ୍କାରର ଅଧିକାରୀ ହୋଇପାରିବା ନାହିଁ। ପ୍ରିୟ ବନ୍ଧୁ, ଆସୁ ଆମମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କର ଆହ୍ୱାନକୁ ସଫଳ କରିବା ସଙ୍ଗେ ସଙ୍ଗେ ସେହି ଆହ୍ୱାନର ଯୋଗ୍ୟ ଆଚରଣ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয় ও তাহাঙ্কর প্রেম বিষয় অধিক জাঁয়া চাহিদি যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু ODIATTV@radio882.com। তবে আজ এখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।